ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମୁଖ୍ୟ ସମ୍ବାଦ, ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା 2023-24 ଆର୍ଥିକ ବର୍ଷର ପ୍ରତିରକ୍ଷା ଉତ୍ପାଦ ମୂଲ୍ୟ. ପ୍ରତିରକ୍ଷା ଉତ୍ପାଦ ମୂଲ୍ୟ ବୃଦ୍ଧିକୁ ଉତ୍ସାହଜନକ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଲେବର ପାର୍ଟି ନେତା କିର୍ ଷ୍ଟାର୍ମର୍. ଅମରନାଥ ଯାତ୍ରା ଲାଗି ସପ୍ତମ ପର୍ଯ୍ୟାୟରେ 7919 ଜଣ ତୀର୍ଥଯାତ୍ରୀଙ୍କ ଯାତ୍ରା ଆରମ୍ଭ. ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ. ଭୁବନେଶ୍ୱର ଦୂରଦର୍ଶନ ଓ ଆକାଶବାଣୀ କଟକ ପକ୍ଷରୁ ଘୋଷଯାତ୍ରାର ହେବ ସିଧା ପ୍ରସାରଣ. ଏବଂ T20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ଶୃଙ୍ଖଳାରେ ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା. 2023-24 ଆର୍ଥିକ ବର୍ଷରେ ଦେଶରେ ପ୍ରତିରକ୍ଷା ଉତ୍ପାଦ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି. ଏହି ଅବଧି ମଧ୍ୟରେ 1,26,887 କୋଟି ଟଙ୍କାର ପ୍ରତିରକ୍ଷା ଉତ୍ପାଦ ମୂଲ୍ୟ ପହଞ୍ଚିଥିବା ବେଳେ ଗତବର୍ଷ ତୁଳନାରେ 16.8% ବୃଦ୍ଧି ରେକର୍ଡ କରାଯାଇଛି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ କ୍ରମାଗତ ଭାବେ ନୂଆ ସଫଳତା ହାସଲ କରୁଛି। ଏଥିଲାଗି ଶ୍ରୀ ସିଂହ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ସମସ୍ତ ଅଂଶୀଦାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 2023-24 ଆର୍ଥିକ ବର୍ଷରେ ମୋଟ ଉତ୍ପାଦନର ମୂଲ୍ୟରେ 19.2% ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ଉତ୍ପାଦ ମୂଲ୍ୟ ବୃଦ୍ଧିକୁ ପ୍ରଶଂସା କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏହାକୁ ଉତ୍ସାହଜନକ ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନ୍ର ସଂସଦୀୟ ନିର୍ବାଚନରେ ଲେବର ପାର୍ଟି ବହୁମତ ଆଡ଼କୁ ଅଗ୍ରସର ହେଉଛି। ଲେବର ପାର୍ଟିର ନେତା କିର୍ ଷ୍ଟାର୍ମର୍ ପ୍ରଧାନମନ୍ତ୍ରୀ ଋଷି ସୁନଙ୍କ କଞ୍ଜରଭେଟିଭ୍ ପାର୍ଟିକୁ ପରାସ୍ତ କରି ଆଗାମୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରାୟ 1 ଦଶନ୍ଧିରୁ ଅଧିକ ସମୟ ଧରି ବିରୋଧୀ ଦଳରେ ରହିବା ପରେ ଲେବର ପାର୍ଟିକୁ ପୁଣି ସମର୍ଥନ ମିଳିଛି। ତାଜା ସୂଚନା ଅନୁଯାୟୀ ଲେବର ପାର୍ଟି 650 ଆସନ ମଧ୍ୟରୁ 326 ଆସନରେ ବିଜୟୀ ହୋଇଛି। 61 ବର୍ଷୀୟ ଷ୍ଟାର୍ମର୍ କହିଛନ୍ତି, ଲେବର ପାର୍ଟିକୁ ବିଜୟୀ କରିବା ପାଇଁ ଲୋକମାନେ ଭୋଟ୍ ଦେଇଛନ୍ତି ଏବଂ ଦେଶରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଧୀରେନ୍ଦ୍ର ଓଝାଙ୍କୁ ପତ୍ର ସୂଚନା କାର୍ଯ୍ୟାଳୟ PIBର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଓଝା ଶେଫାଳି ଶରଣଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଶେଫାଳି ଶରଣଙ୍କୁ ପ୍ରକାଶନ ବିଭାଗର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଅମରନାଥ ଯାତ୍ରା ଲାଗି ଆଜି ଜମ୍ମୁର ଭଗବତୀନଗର ଯାତ୍ରୀନିବାସ ଶିବିରରୁ ସପ୍ତମ ପର୍ଯ୍ୟାୟରେ 7919 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ଏହି ତୀର୍ଥଯାତ୍ରୀମାନେ 269 ଦଳରେ କାଶ୍ମୀର ଘାଟିକୁ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରେ 5241 ଜଣ ପୁରୁଷ, 1435 ଜଣ ମହିଳା, 16 ଜଣ ଶିଶୁ, 214 ଜଣ ସାଧୁ ଏବଂ 13 ଜଣ ସାଧ୍ୱୀ ଅଛନ୍ତି। ରାୟବରେଲିର କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ଉତ୍ତରପ୍ରଦେଶର ଅଲିଗଡ଼ରେ ହାଥରସ ଦଳାଚକଟା ଘଟଣାର ପୀଡ଼ିତ ପରିବାରମାନଙ୍କୁ ସାକ୍ଷାତ କରିଛନ୍ତି। ଏହି ଦଳାଚକଟା ଘଟଣାରେ 121 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହା ପୂର୍ବରୁ July 3 ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଗସ୍ତରେ ଯାଇ ହସ୍କିଟାଲଗୁଡ଼ିକରେ ପୀଡ଼ିତଙ୍କ ପରିବାର ସହ ସାକ୍ଷାତ କରିଥିଲେ। ଇତିମଧ୍ୟରେ ଏହି ଘଟଣାର ତଦନ୍ତ ଲାଗି ଏକ ନ୍ୟାୟିକ କମିଶନ ଗଠନ କରାଯାଇଛି। ତିନିଜଣିଆ ବିଚାର ବିଭାଗୀୟ କମିଟି ଗତକାଲି ଲକ୍ଷ୍ନୌରେ ପ୍ରଥମ ବୈଠକ କରିଛନ୍ତି। କମିଟିର ମୁଖ୍ୟ ଭାବେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବ୍ରିଜେଶ କୁମାର ଶ୍ରୀବାସ୍ତବଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରଶାସନିକ ସେବା ଅଧିକାରୀ ହେମନ୍ତ ରାଓ ଏବଂ ଅବସରପ୍ରାପ୍ତ IPS ଭବେଶ କୁମାର ଏହାର ସଦସ୍ୟ ଅଛନ୍ତି। ଏହି ଘଟଣାର ତଦନ୍ତ ଲାଗି କମିଶନ ଖୁବ୍ ଶୀଘ୍ର ହାଥରସ ଘଟଣାସ୍ଥଳ ପରିଦର୍ଶନ କରିବ ବୋଲି ଜଣାପଡ଼ିଛି। ଆସନ୍ତା 2 ମାସ ମଧ୍ୟରେ 5 ବିଷୟ ଉପରେ କମିଶନ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ। ଗତକାଲି ବୈଠକ ପରେ ଜଷ୍ଟିସ୍ ଶ୍ରୀବାସ୍ତବ କହିଛନ୍ତି, ତଦନ୍ତ ରିପୋର୍ଟ ପ୍ରସ୍ତୁତ ଲାଗି ଖୁବ୍ କମ୍ ସମୟ ଥିବାରୁ କମିଶନ ଘଟଣାର ସବୁ ଦିଗକୁ ଗୁରୁତ୍ୱର ସହ ବିଶ୍ଳେଷଣ କରିବେ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି, ଭୋଲେ ବାବା ଓରଫ ସୁରଜପାଲର 6 ସେବାଦାରଙ୍କୁ ଗିରଫ କରାଯାଇଛି। ସେହି 6 ଆୟୋଜନ ସମିତିର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ମୁଖ୍ୟ ଆୟୋଜକ ଦେବପ୍ରକାଶ ମଧୁକରଙ୍କୁ ଧରାଇ ଦେବା ଲାଗି 1,00,000 ପୁରସ୍କାର ଘୋଷଣା କରାଯାଇଛି।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त,
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी,
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने
आजादी, ये नई आजादी।
विश्व प्रसिद्ध रथयात्रा लागि समस्त प्रस्तुति चूड़ान्त पर्यायरे पहुंचिछि। प्रभु जगन्नाथ, बलभद्र, देवी सुभद्रा और प्रभु सुदर्शनक घोषयात्रा लागि रथ प्रस्तुति कार्य शेष पर्यायरे पहुंचिछि। चलित मास 7 तारीख रविवार दिन पुरी बड़दाण्डरे रथयात्रा अनुष्ठित हेबो। एथिसहित नवजौवन दर्शन, नेत्रोत्सव एवं गुंडीचा यात्रा मध्ये अनुष्ठित हेबो। एहाकु दृष्टि रखि श्री जगन्नाथ मंदिर प्रशासन पक्षरु समस्त नीतिकांति सठिक समय करिबा लागि पदक्षेप ग्रहण कराजाउछि। चलित वर्ष 2 दिन धरि रथयात्रा हेउथिबारु जुलाई 7 एवं 8 तारीखकु राज्य सरकार छुट्टी घोषणा करिछन्ति। चलित वर्ष रथयात्रा देखिबा लागि राष्ट्रपति द्रौपदी मुर्मू आसुथिबारु सुरक्षा व्यवस्था कड़ाकड़ी हेबो। प्रशासन पक्षरु महिलामानंक सुरक्षा निमन्ते स्वतंत्र ध्यान दियाजिव बोली जणापडिछि। रथयात्रा दिन श्रीमंदिरकु प्रवेश लागि बारण कराजाइछि। रथ उपरे गहळी न करिबा लागि मंदिर प्रशासन पक्षरु सेवायतमानंकु अनुरोध कराजाइछि। इतिमध्यरे रेलवे पक्षरु रथयात्रा निमन्ते 315 स्वतंत्र ट्रेन चलाइबाकु निष्पत्ति होइछि। पवित्र रथयात्रा अवसरें आसंता 7 तारीखें भुवनेश्वर दूरदर्शन केन्द्र, ओडिशा सूचना और लोकसंपर्क विभाग सहयोग में घोषयात्रार सीधा प्रसारण कर। भुवनेश्वर दूरदर्शन कार्यक्रम मुख्य देवाशीष हालदार कहते, उन्नतमानर अत्याधुनिक प्रसारण उपकरण द्वारा उच्चमानर चित्र उत्तोलन कर रथयात्रार सीधा प्रसारण हो। डीडी ओडिया जुलाई 7 तारीख दिन सका 9 ओडिया एवं सका 10 हिंदी, इंग्राजी एवं संस्कृत भाषा यह प्रसारण हो। डीडी ओडिया एवं डीडी नेशनल यूट्यूब चैनल सीधा प्रसारण हो। नीति अनुजाई श्रीजीव रथयात्रा एथर 2 दिन धरी अनुष्ठित होउथिबारु जुलाई 8 तारीख दिन सका 8:30 रथटणार सीधा प्रसारण हो। सेहीपरि 9 तारीख आड़प मंडप विजे, 15 तारीख में बाहुड़ा जात्रा, 16 सुनावेश, 17 अधरपणा और 18 तारीख में नीलाद्री विजेर भुवनेश्वर दूरदर्शन पक्षरु सीधा प्रसारण पर व्यवस्था कर। आकाशवाणी कटक केन्द्र पक्षरु घोषयात्रार प्रत्यक्षदर्शी धारा विवरणी जुलाई 7 तारीख सका 7:30 रथटणा शेष जाए हेब। आकाशवाणी कटक समेत ओडिशार समस्त बेतार केन्द्रगुडिकरु एककालीन एहि प्रसारण हेब। केन्द्रमंत्री तथा भारतीय जनता पार्टीर झाड़खंड प्रभारी शिवराज सिंह चौहान द्वितीय थर लागि मुख्यमंत्री परिवर्तन होइथिबारु झाड़खंड मुक्ति मोर्चाकु समालोचना करिछन्ति। हेमंत सोरेनक बयान परे श्री चौहान कहिछन्ति बीजेपी काहाकु असुविधा पकाए नाही कि काहाकु सुरक्षा मध्ये दिए नाही। से कहिछन्ति जांच एजेन्सीगुडिक स्वतंत्र भावे कार्य करुछन्ति। रांचीठारे संवाददातामानंक सह कथाबार्ता बेले श्री चौहान कहिछन्ति हेमंत सोरेनक पुणि मुख्यमंत्री हेबा क्षमता हासिल करिबार एक प्रकृष्ट उदाहरण। आमेरिकारे भीषण ग्रीष्म प्रवाह जारी रहिथिबा बेले जंगल निया जोगु उत्तर कालिफोर्नियार बसवास करुथिबा हजार हजार लोकंकु बासस्थान खाली करिबा लागि निर्देश दिया जाइछि। कालिफोर्निया स्थित वन्य विभाग पक्षरु मिलिथिबा सूचना अनुजाई चलित सप्ताह जंगल निया जोगु प्राय 28,000 लोकंकु घर छाडिबाकु कुहाजाइछि। सेठाकार पाणिपाग विभाग कहिछि आमेरिकारे तापमात्रा 47 डिग्री पर्यंत वृद्धि पाइबार संभावना रहिछि। भारत सरकारंक सामाजिक न्याय और सशक्तिकरण मंत्रालय अधीनस्थ भिन्नक्षम सशक्तिकरण विभाग पक्षरु आजिठारु भुवनेश्वर में दिव्य कला शक्ति और दिव्य कला मेला आयोजित होउछि। भुवनेश्वर किट विश्वविद्यालय क्यांपस कार्यक्रम चलित मास 11 तारीख पर्यंत चलिबो। केन्द्र सामाजिक न्याय और सशक्तिकरण राष्ट्रमंत्री बीएल वर्मा आज एही कार्यक्रम को उद्घाटन करिबार योजना रहिछि। दिव्यांगजनों पर कार्य करुवा उत्तर प्रदेश, पश्चिमबंग, बिहार, झारखंड, उत्तराखंड और ओडिशार प्रमुख स्वेच्छासेवी संगठनगुड़िक कार्यक्रम में भाग ने। टी20 आंतर्जातीय क्रिकेट श्रृंखल में भारतीय महिला टीम दक्षिण आफ्रिका सह 3 मैच खेल। आज संध्या 7 प्रथम मैच चेन्नईर एमएस चिदम्बरम स्टाडियम खेल। सर्वोच्च स्तर में पहुंचला 2023-24 आर्थिक वर्षर प्रतिरक्षा उत्पाद मूल्य। ब्रिटेन परवर्ती प्रधानमंत्री हेबे लेबर पार्टी नेता कीर स्टार्मर। विश्व प्रसिद्ध रथयात्रा लागि प्रस्तुति चूड़ान्त एवं टी20 आंतर्जातिक महिला क्रिकेट श्रृंखला आज चेन्नई में मुहांमुही हेबे भारत और दक्षिण आफ्रिका। संवाद शेष होला।